ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ଆଜି 10 ବର୍ଷ ପୂରଣ ହୋଇଛି। ଆଜି ସୁଦ୍ଧା 52 କୋଟିରୁ ଅଧିକ ଋଣ ଯୋଗାଇ ଦିଆଯାଇଛି। ଏହାର ପରିମାଣ 32 ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। 2015 ଏପ୍ରିଲ 8 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ଏଥିରେ ଅଣୁ, କ୍ଷୁଦ୍ର ଏବଂ ଅନ୍ୟ ଶିଳ୍ପଗୁଡ଼ିକୁ ବିନା ବନ୍ଧକରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ସମ୍ପୃକ୍ତ ଯୋଜନାରେ ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଏବଂ ଅର୍ଥନୈତିକ କାର୍ଯ୍ୟକଳାପରେ ସାମିଲ କରିବା ଉଦ୍ଦେଶ୍ୟରେ ଋଣ ପ୍ରଦାନ କରାଯାଇଥାଏ। ଯୋଜନାରେ ଅନେକଗୁଡ଼ିଏ ବର୍ଗ ପାଇଁ ଋଣ ବ୍ୟବସ୍ଥା ରହିଛି। ଏଥିରେ ଶିଶୁବର୍ଗ ବାବଦରେ ସର୍ବାଧିକ 50,000 ଟଙ୍କା ଋଣ ଦିଆଯାଉଥିବା ବେଳେ କିଶୋର ବର୍ଗରେ 50,000ରୁ 5 ଲକ୍ଷ, ତରୁଣ ବର୍ଗରେ 5 ଲକ୍ଷରୁ 10 ଲକ୍ଷ ଏବଂ ତରୁଣ ପ୍ଲସ୍ ବର୍ଗରେ 10 ଲକ୍ଷରୁ 20 ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଉଛି। ସୂଚନା ଅନୁଯାୟୀ ମୁଦ୍ରା ଋଣ ନେଇଥିବା ଗ୍ରାହକଙ୍କ ମଧ୍ୟରେ 70%ରୁ ଅଧିକ ମହିଳା ଉଦ୍ୟୋଗୀ ଅଛନ୍ତି। 50%ରୁ ଅଧିକ ମୁଦ୍ରା ଋଣ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ଉଦ୍ୟୋଗଙ୍କୁ ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ତୋଷାଳୀ ଭବନ ପରିସରରେ ରାଜ୍ୟ ବିଧି ଆୟୋଗ କାର୍ଯ୍ୟାଳୟକୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଦ୍ଘାଟନ କରିଛନ୍ତି। ଏହି ଆୟୋଗ ରାଜ୍ୟରେ ପ୍ରଚଳିତ ଆଇନର ତର୍ଜମା, ପରିବର୍ତ୍ତନ ଏବଂ ସଂଶୋଧନ କରିବା ଦିଗରେ ସରକାରଙ୍କୁ ପରାମର୍ଶ ଦେବ। 1969 ଗଠିତ ରାଜ୍ୟ ଆଇନ ସଂଶୋଧନ କମିଟିକୁ ଅଧିକ କାର୍ଯ୍ୟକ୍ଷମ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ବିଧି ଆୟୋଗ ଗଠନ କରିଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ପ୍ରଚଳିତ ଆଇନର ତର୍ଜମା ଓ ଅଦରକାରୀ ଆଇନ ଉଚ୍ଛେଦ ଦିଗରେ ବିଧି ଆୟୋଗ କାର୍ଯ୍ୟ କରିବ। ଓଡ଼ିଆ ପକ୍ଷ 2025 ଅବସରରେ ଆଜି ରକ୍ତଦାନ ଦିବସ ପାଳନ କରାଯାଉଛି। ଏହି ଉପଲକ୍ଷେ ଜିଲ୍ଲା ସଦର ମହକୁମାରେ ଥିବା ମହାବିଦ୍ୟାଳୟ ଏବଂ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଏହା ଅଧୀନରେ ଥିବା ରକ୍ତଭଣ୍ଡାରଗୁଡ଼ିକରେ ରକ୍ତଦାନ ଶିବିର ଆୟୋଜିତ ହେଉଛି। ସୂଚନା ଅନୁଯାୟୀ ସ୍ୱେଚ୍ଛାକୃତ ରକ୍ତଦାନ ଭଳି ମହତ କାର୍ଯ୍ୟ ଲାଗି ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ରକ୍ତଦାନ ଦିବସ ପାଳନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱେଚ୍ଛାକୃତ ରକ୍ତଦାନ କରି ରାଜ୍ୟରେ ରକ୍ତଦାନ ଆନ୍ଦୋଳନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ କୃତ୍ରିମ ବୁଦ୍ଧିମତା ଆଧାରିତ ଆନ୍ଥ୍ରୋପୋମେଟିକ୍ ଟୁଲ୍ ଆରମ୍ଭ ହୋଇଛି। ଗତକାଲି ଭୁବନେଶ୍ୱର ଆଇସିଏମ୍ଆର୍ ଅଡିଟୋରିୟମ୍ ହଲ୍ରେ ଶିଶୁମାନଙ୍କ ଅଭିବୃଦ୍ଧି ନିରୀକ୍ଷଣ ନିମନ୍ତେ ଏଆଇ ଉପକରଣ ଶୀର୍ଷକ 5 ଦିନିଆ ତାଲିମ କର୍ମଶାଳାକୁ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଶିଶୁମାନଙ୍କ ଆନ୍ଥ୍ରୋପୋମେଟିକ୍ ତଥା ଓଜନ ମାପ କରାଯିବା ସହ ପ୍ରାରମ୍ଭିକ ଅବସ୍ଥାରେ କୁପୋଷଣ ଚିହ୍ନଟ କରାଯାଇପାରିବ। ଏହି ପଦକ୍ଷେପ କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ସମଗ୍ର ଦେଶରେ ପ୍ରଥମ ରାଜ୍ୟ। ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱର, କଟକ, ଗଞ୍ଜାମ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ତଥ୍ୟ ସଂଗ୍ରହ କରାଯିବ। ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ଢାଞ୍ଚାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ମିଶନ ଶକ୍ତି ବିଭାଗ ଦ୍ୱାରା ପ୍ରତ୍ୟେକ ପରିବାରକୁ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡ଼ାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସୁଭଦ୍ରା ଦ୍ୱିତୀୟ ପର୍ଯ୍ୟାୟରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ସର୍ଭେ କରାଯାଇ ସେମାନଙ୍କୁ ଟଙ୍କା ପ୍ରଦାନ ଲାଗି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଶ୍ରୀମତୀ ପରିଡ଼ା ଘୋଷଣା କରିଛନ୍ତି। ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି କନ୍ଧମାଳ ଜିଲ୍ଲା ପରିଷଦ ଭବନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ। ସେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ ସୂଚନା ଦେବାର କାର୍ଯ୍ୟକ୍ରମ ରହିଛି। ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ଚୈତ୍ର ପର୍ବର ଆଜି ଚତୁର୍ଥ ତଥା ଶେଷ ମଙ୍ଗଳବାରରେ ମା' ବାସନ୍ତୀଙ୍କ ମହାଦୁର୍ଗା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ରାତି 2ଟାରେ ଦ୍ୱାରଫିଟା ଓ ଅବକାଶ ନୀତି ମଙ୍ଗଳ ଆଳତୀ ପରେ ମା'ଙ୍କୁ ବାସନ୍ତୀଙ୍କ ଦୁର୍ଗା ବେଶରେ ସୁସଜିତ କରାଯାଇଛି। ହଜାର ହଜାର ଶ୍ରଦ୍ଧାଳୁ ଏବଂ ମାନସିକଧାରୀ ମା'ଙ୍କ ପୀଠରେ ପହଞ୍ଚିଛନ୍ତି। ଏ ସମ୍ପର୍କରେ ମୁଖ୍ୟ ସେବାୟତ ବାବୁଜୀ ରଣା କହିଛନ୍ତି,
ଚୈତ୍ର ମାସ ଚତୁର୍ଥ ମଙ୍ଗଳବାର ଯାତ୍ରା ଆଜି ପ୍ରାରମ୍ଭ ହୋଇଯାଇଛି। ଏ ପରିପ୍ରେକ୍ଷୀରେ ମାଙ୍କର ପ୍ରାତଃ ସମୟରେ 2ଟାରେ ମଙ୍ଗଳ ଦ୍ୱାରପୀଡ଼ା ନୀତି, ମଙ୍ଗଳ ଆଳତୀ, ମୈଲମ ଲାଗି ଅବକାଶ ଭେଷ ହେଲା ପରେ ଭଗବତୀଙ୍କୁ ପଞ୍ଚସୂତ୍ର ଅଭିଷେକ କରାଯାଇଥିଲା। ତତ୍ପଶ୍ଚାତ୍ ଯେତେବେଳେ ଭଗବତୀ ମା ସିଙ୍ଗାର କରାଯାଇଥିଲା, ଆଜି ଭଗବତୀ ମା ଆଦିଶକ୍ତି ମା ତାରାତାରିଣୀ ସମଗ୍ର ମାନବ ଜାତିକୁ ବାସନ୍ତୀଙ୍କ ଦୁର୍ଗା ରୂପରେ ଦର୍ଶନ ଦେଇଛନ୍ତି।
2024-25 ଆର୍ଥିକ ବର୍ଷରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୂର୍ବତଟ ରେଳପଥ ରେକର୍ଡ କରିଛି। ଏହି ସମୟ ମଧ୍ୟରେ ପୂର୍ବତଟ ରେଳପଥ 281 କିଲୋମିଟରରୁ ଅଧିକ ନୂତନ ରେଳ ଲାଇନ୍ ଏବଂ ମଲ୍ଟିଟ୍ରାକିଂ ସଂଯୋଗ ସଫଳତାର ସହ ଶେଷ କରିଛି। ଏହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ 50% ଅଧିକ ବୋଲି ଜଣାପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ଦେଉଳପଦରଠାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ 33 KV ପାୱାର ସବ୍ଷ୍ଟେସନର ଲୋକାର୍ପଣ କରିଛନ୍ତି। ଏହାଦ୍ୱାରା 19 ଜନବସତିର 4,000ରୁ ଅଧିକ ଘରୋଇ ବ୍ୟବସାୟିକ, ଶିଳ୍ପ ତଥା କୃଷିଭିତ୍ତିକ ଉପଭୋକ୍ତା ଉପକୃତ ହେବେ। ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅନ୍ତର୍ଗତ ଜମକାଓଁଠାରେ ସିଆର୍ପିଏଫ୍ 216 ବାଟାଲିୟନ୍ ତରଫରୁ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଓଡ଼ିଶା ସେକ୍ଟର ଭୁବନେଶ୍ୱର ଆଇଜିପି ଅମରେନ୍ଦ୍ର ସିହ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀକୁ ରୋଜଗାରକ୍ଷମ କରିବା ଲାଗି ଯନ୍ତ୍ରପାତି ପ୍ରଦାନ କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଗତକାଲିଠାରୁ 73ତମ ସର୍ବଭାରତୀୟ ପୁଲିସ୍ ହକି ପ୍ରତିଯୋଗିତା ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନରେ ବିଏସ୍ଏଫ୍ ତେଲେଙ୍ଗାନା ପୁଲିସ୍ ଦଳକୁ ବିଏସ୍ଏଫ୍ 9-2 ଗୋଲ୍ରେ ପରାସ୍ତ କରିଥିବା ବେଳେ ଆଇଟିବିପି 9-1 ଗୋଲ୍ରେ ଉତ୍ତରାଖଣ୍ଡ ପୁଲିସ୍କୁ ପରାସ୍ତ କରିଛି। ସେହିପରି ତୃତୀୟ ମ୍ୟାଚ୍ରେ ଝାଡ଼ଖଣ୍ଡ ପୁଲିସ୍ 4-1 ଗୋଲ୍ରେ ଛତିଶଗଡ଼ ପୁଲିସ୍ ଦଳକୁ ପରାସ୍ତ କରିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।